ॐ नमो भगवते वासुदेवाय श्रीमद्भागवत नवमस्कन्ध त्रयोविंशाध्याय श्रीशुक उवाच अनुरवंशे तिनि सुत सुणराजन परीक्षित चक्षु परेक्षु बेनि सुत तृतीये सभानर जात सभानर रु काल नर सुंजय ताहार कुमर जनमे जय तार सुत ताठारु महाशाल जात तहु जे महा मना जात ताहार हेले दुई सुत से महा मना बीर्जे घेनी तितिक्षु उसी नर बेनी शिवी जे कृमि दक्ष वर उसी नर चारि कुमर उसी नर बीर्जे जात होइले जगते विदित होइले शिवी बीर्जे जन्म अद्भुत ताहांकर कर्म वृषादर्भ सुबीर दुई मद्र के कय चारि भाई तितिक्षु पुत्र रुषद्रथ अद्भुत ताहार चरित ताहार पुत्र नाम होम सुतपा ताहार नंदन सुतपा पुत्र बलि होई बने तपस्वी रूप बही रहिला संसार उपेक्षी स्वप्न प्राय सर्व देखी बलिर क्षेत्रे षडात्म जे जन्मिले दीर्घ तमा बीर्जे अंग बंग कलिंग तिनी सुम्ह पुण्र जे उड्र घेनी आपणा नामे राज्य करी सुखे पाळिले वसुंधरी ईशर देशे होई राजा धर्मे पाळिले जन प्रजा अंगत नय खन पान दिवी रथ तार नंदन धर्म तथ जे तार सुत तातहु जन्म चित्ररथ हरिहरि बोल
से चित्ररथ वंशहीन रोमपाद ताख्यात नाम दशरथर सखा सेही अपुत्र तार वंश चाही शांता कन्याकु देला नेई अति आनंदे तो सहोई से ताकु ऋष्य श्रृंग तुले वेद विधाने विभा देले पूर्वे से रोम पाद देशे ता देशे इंद्र नवर से मंत्री वचने ज्ञान पाई हरिणी सुत कुणाई राजा आदेशे वेश्यागण गले से मुनि तपोवन ताहांक नृत्य वाद्य गीते विभ्रम जन्मे ऋषि चीते गणिका नृत्य गीत बळे चित्त मजिला काम भोळे इंद्र निमन्ते यज्ञ पूर्ण से ऋषि कले नाना कर्म एमन्ते इंद्र बरसिला राजार संतति होइला संतानहीन दशरथ तार सकाशु पुत्र प्राप्त रोमपादर जेऊ सुत से चतुरंग नामे ख्यात ता पुत्र पृथ्वीलाक्ष ହେଲା ତାହାର ବୃହଦ୍ରଥ ବଡ଼ା ଆବର ବୃହତ ଭାନୁ ନାମ ତୃତୀୟ ପୁଣି ବୃହତ କର୍ମ ବୃହଦ୍ରଥରୁ ବୃହନ ନନ ତା ପୁତ୍ର ଜୟଦ୍ରଥ ନାମ ବିଜୟ ତାହାର କୁମର ତହୁ ଜନ୍ମିଲା ଧୃତି ବୀର ତାର କୁମର ଧୃତ ବ୍ରତ ସତ୍କର୍ମା ହେଲା ତାର ସୁତ ଅଧୀରଥ ତାର ନନ୍ଦନ ବନେ ଭ୍ରମୁ ସେ ଏକ ଦିନ ଗଙ୍ଗାର ତୀରେ କ୍ରୀଡ଼ା କାଳେ ଦେଖେ ମଞ୍ଜୁଷା ଭାସେ ଜଳେ ମଞ୍ଜୁଷା ମଧ୍ୟ ଶିଶୁ ଦେଖି ରାଜା ହୋଇଲା ଅତି ସୁଖୀ ସେ ଶିଶୁ କୁନ୍ତୀ ଗର୍ଭଜାତ କୁନ୍ତି ତାହାକୁ କଲା ତ୍ୟକ୍ତ ସେ ରାଜା ନିସନ୍ତାନ ଥିଲା ଶିଶୁ ପୁତ୍ରକୁ ସେ ପାଳିଲା କନ୍ୟା କାଳରେ ଜନ୍ମିଥିଲା କାନିନ ସଂଜ୍ଞା ତେଣୁ ହେଲା ସେ ଅଧୀରଥର ନନ୍ଦନ ତାହାର ନାମ ହେଲା କର୍ଣ୍ଣ ତାହାର ବୃଷସେନ ସୁତ ଏବେ ତୁ ଶୁଣ ନରନାଥ ଏବେ ତୁ ଦ୍ରୁହୁବଂଶ ଶୁଣ ବଭ୍ରୁ ଯେ ତାହାର ନନ୍ଦନ ତାର ତନୟ ସେତୁ ନାମ ଆରବ୍ଧ ତାହାର ନନ୍ଦନ ତାହାର ପୁତ୍ର ଯେ ଗାନ୍ଧାର ଧର୍ମ ଯେ କୁମର ତାହାର ଧର୍ମର ପୁତ୍ର ନାମ ଧୃତ ଦୁର୍ମନା ତାହାର ଯେ ପୁତ୍ର ତାହାର ପୁତ୍ର ଯେ ପ୍ରଚେତ ହେଲେ ତାହାର ସତେ ପୁତ୍ର ଉତ୍ତରେ ସେନାନା ଦେଶରେ ରହିଲେ ମ୍ଳେଚ୍ଛ ଅଧିକାରେ ତୁର୍ବସୁ ତହୁ ବହ୍ନି ଜାତ ଭର୍ଗ ତାହାର ହେଲା ସୁତ ତାର ପୁତ୍ର ଯେ ଭାନୁମାନ ତ୍ରିଭାନୁ ତାହାର ନନ୍ଦନ କରନ୍ଧମ ଯେ ତାର ସୁତ ତାହାର ତନୟ ମରୁତ ପୁରୁବଂଶରେ ହୋଇଯାତ ଯା ନାମ ଅଟଇ ଦୁଷ୍ୟନ୍ତ ମରୁତ ତାକୁ କଲା ପୁତ୍ର ସେ ପୁଣି ରାଜ୍ୟ ଲୋଭେ ଗ୍ରସ୍ତ ପୁଣି ସେ ବଂଶେ ପ୍ରବେଶିଲା ଉଭୟ ରାଜ୍ୟ ଭୋଗ କଲା ଏମନ୍ତେ ଅନୁବଂଶ ଯେତେ କହିଲି ବଂଶାନୁଚରିତେ ହରିହରି ବୋଲ ଜହି ଅଶେଷ ନୃପଗଣ ଏବେ ହୋ ଯଦୁ ବଂଶ ଶୁଣ ଯେ ବଂଶେ ପ୍ରଭୁ ଭାବଗ୍ରାହୀ ଜନ୍ମିଲେ କୃଷ୍ଣ ଦେହ ବହି ଏ ବଂଶ ମହିମା ଶୁଣନ୍ତେ ପାପ ନ ରହେ ହୃଦଗତେ ଯଦୁ ରାଜାର ଚାରି ସୁତେ ଶୁଣ ତାହାଙ୍କ ନାମ ଯେତେ ସହସ୍ରଜିତ ରିପୁବେନୀ ଆବର କୃଷ୍ଟାନଳ ଘେନୀ ସହସ୍ରଜିତ ତହୁ ଜାତ ସତଜିତ ନାମରେ ସୁତ ସହସ୍ରଜିତ ସୁତ ତିନି ରୂପ ଲାବଣ୍ୟ ଗୁଣ ଘେନୀ ଯେ ମହାହୟ ବେଣୁ ହୟ ହୟ ନାମେ ମହାଶୟ ଧର୍ମ ଯେ ହୟର ସୁତ ନେତ୍ର ତାହାର ବୀର୍ଯ୍ୟ ଜାତ କୁନ୍ତି ତାହାର ପୁତ୍ର ହୁଏ ସୋହଞ୍ଜି କୁନ୍ତିର ତନଏ ତାହାର ପୁତ୍ର ମହିଷ୍ମାନ ତାର କୁମର ଭଦ୍ରସେନ ଭଦ୍ରସେନର ତହୁ ଜନ୍ମି ଦୁର୍ମଦ ଧନ କଏ ବେନି କୃତାଗ୍ନିକୃତ ବୀର୍ଯ୍ୟ ବେନି କୃତୌଜାକୃତ ବର୍ମା ଘେନି ଧନକ ପୁତ୍ର ଏ ଜଗତେ ବିଷ୍ଣୁର ତେଜ ଅପ୍ରମିତେ କୃତ ବୀର୍ଯ୍ୟ ସୁତ ଅର୍ଜୁନ ଶପତ ଦ୍ୱୀପେ ସେ ରାଜନ ଦତ୍ତାତ୍ରେୟଙ୍କୁ ସେବା କରି ଯୋଗେ ହୋଇଲା ଅଧିକାରୀ ସେ କାର୍ତ୍ତ ଭକ୍ତ ବୀର୍ଯ୍ୟର ମହିମା କେ କହିପାରେ ଗୁଣ ସୀମା। ହୈ ହୈ ବଂଶେ ରାଜା ଯେତେ ତପସ୍ୟା ଯଜ୍ଞ ଦାନ ମତେ ନାନା ପ୍ରକାରେ ଯେତେ ସାଧି ଅଣିମା ଆଦି ଅଷ୍ଟନିଧି ପଞ୍ଚାଶୀ ସହସ୍ର ବରଷ ସମ୍ପଦ ଭୁଞ୍ଜିଲା ଓ ଶେଷ ତାହାର ସମୟ ଏ ସଂସାରେ କେହି ନହିଲେ ଅଧିକାରେ ତାହାର ସହସ୍ରେ ନନ୍ଦନ ଯୁଦ୍ଧେ ସେ ହୋଇଲେ ନିଧନ। ହରିହରି ବୋଲ ତା ମଧ୍ୟ ପାଞ୍ଚ ଯେ କୁମର କ୍ଷତ୍ରିୟ ବଳେ ବଳିଆର ଜୟଧ୍ୱଜ ଯେ ସୁରସେନ ବୃଷଭ ମଧୁ ବିଦ୍ୟମାନ ଉର୍ଜିତ ଅଟଇ ପଞ୍ଚମେ ଐରି କମ୍ପନ୍ତି ଜାନାମେ ଜୟଧ୍ୱଜର ତହୁ ଜାତ ନାମ ତା ତାଳ ଜଙ୍ଘ ଖ୍ୟାତ ସତେ ନନ୍ଦନ ତାର ହୋଏ ଜାନା ମେରି ପୁ କରେ ଭୟେ ଅର୍ବ ଋଷିଙ୍କ ବ୍ରହ୍ମ ତେଜେ କ୍ଷତ୍ରିୟ ପଣେ ତାଙ୍କ ରାଜେ ସଗର ତାଙ୍କୁ କଲେ ହତ ଏ ଯେ କ୍ଷତ୍ରିୟ ବୀର ସୁତ ତାହାଙ୍କ ମଧ୍ୟ ଜ୍ୟେଷ୍ଠ ସୁତ ତାହାର ନାମ ବିତିହୋତ୍ର ମଧୁର ସତେ ପୁତ୍ର ହୋଇ ବୃଷ୍ଣିତା ମଧ୍ୟ ଜ୍ୟେଷ୍ଠ ଥାଇ ମାଧବ ବୃଷ୍ଣି ଯେ ଯାଦବ ଏଣୁ ଏ ଘୋଷନ୍ତି ସାଧବ ଯଦୁ ପୁତ୍ର କୃଷ୍ଠାର ବୀର୍ଯ୍ୟେ ବୃଜି ନ ବାନ ଯେ ଉପୁଜେ। ହରିହରି ବୋଲ ତା ପୁତ୍ର ସ୍ୱାହିତ ହୋଇଲା ରୁଷେ କୁଅଟେ ତାର ବଳା ତାର କୁମର ଚିତ୍ର ରଥ ତାହାର ଶସ ବିନ୍ଦୁ ସୁତ ସେ ମହାଯୋଗୀ ମହାଭୁଜ ଭୁବନ ଜିତ ତାର ତେଜ ଦଶ ସହସ୍ର ତାର ନାରୀ ଅଶେଷ ଯଶେ ଅଧିକାରୀ ନାରୀ ଗୋଟିକେ ଲକ୍ଷେ ସୁତ ଶସ ବିନ୍ଦୁର ହେଲେ ଜାତ ଏମନ୍ତେ ଦଶ ସହସ୍ର ଲକ୍ଷ କୁମରେ ହୋଇଲେ ପ୍ରତ୍ୟକ୍ଷ ତାହାଙ୍କ ମଧ୍ୟେ ଷଡ଼ସୁତେ ପୃଥୁଶ୍ରବାଦୀ ଏ ଜଗତେ ଧର୍ମ ଯେ ପୃଥୁଶ୍ରବା ବଳା ତହୁ ଉଷନା ଜନମିଲା ଅଶ୍ୱମେଧରେ ସେ ଦୀକ୍ଷିତ ହୋଇ କଲାକ ଯଜ୍ଞ ସତ ରୁଚକ ନାମେ ତାର ସୁତ ତାର କୁମର ପାଞ୍ଚ ଜାତ ରୁକ୍ମ ରୁକ୍ମେଶୁ ପୁରୁଜିତ ପୃଥୁ ଜ୍ୟାମଘ ପାଞ୍ଚ ସୁତ ଜ୍ୟାମଘ ପତ୍ନୀ ଶୈବ୍ୟା ହୋଇ କେବେ ହେଁ ପୁତ୍ର ନ ଲଭଇ ଜ୍ୟାମଘ ତାକୁ କରି ଭୟ ନ କଲା ଦାର ପରିଗ୍ରହ ସେ ରାଜା ଦିଗ ବିଜେ କରି ଅନେକ ରିପୁ ବଳ ମାରି ନାନା ପ୍ରକାରେ ରିପୁ ଜିଣି ଅନେକ ଧନ ରତ୍ନ ଆଣି କନ୍ୟାଏ ପାଇ ରୂପ ରାଶି ତାହାଙ୍କ ସଙ୍ଗେ ରଥେ ବସି ମିଳିଲା ଆପଣା ଭୁବନେ ଅନେକ ବାଦ୍ୟ ନାଦ ସ୍ୱନେ ଶୈବ୍ୟା ନାମେଣ ତାର ରାଣୀ ଉତ୍ସବ ବାଦ୍ୟ ନାଦ ଶୁଣି ମନ୍ଦିର ହୋଇଲା ବାହାର ଭୂଷିତ ନାନା ଅଳଙ୍କାର ରଥକୁ ଚାହେଁବେ ନି ଡୋଳେ କନ୍ୟାଏ ଅଛି ତାର କୋଳେ ଅତି ସୁନ୍ଦର ତାର ତନୁ ଦେଖି ପାଇଲା ହୃଦେ ମନ୍ୟୁ ବୋଇଲା ରାଜା ମୁଖ ଚାହିଁ ए कन्या पाइलु तु काही सव्या वचन सुनी राय हृदय पाइला महाभय बोइले मधुर उत्तर ए कन्या बधु जे तोहर सव्या बोलई कोप बही ए जन्मे तोर पुत्र नाही आनिलु सपतणी अर्थे एबे तु भंडु मो अग्रते सुनी से सव्यार वचन मधुरे बोइले राजन एबे जे पुत्र उपजीव ए कन्या से विवाह होइब अनेक होइब मो वंश ता सुनी सव्या हेला तोष भुवने कला से प्रवेश आनंदे होई हस हस संतोष हेले पितृ देवे पुत्र होइला सव्या गर्भे सुंदरे जगत मोहिला विदर्भ ताकु नाम देला से कन्या पुत्रे विवाह कला सुन हो गो गोविंदर लीला सुजन जने एने भाव ए घोर संसारु तरीब बोलई दास जगन्नाथ नवमी वंशानु चरित भावे बोलई दास जगन्नाथ भावे नवमी वंशानु चरित हरि हरि बोल इति श्रीमद्भागवते महापुराणे पारमहंस्यां संहितायां नवमस्कन्दे वंशानुचरिते नाम त्रयोविंशोऽध्यायः।